ଜାତି ରଚନା ଦେବୀ ପ୍ରସନ୍ନ ପଟ୍ଟନାୟକ। ସେଦିନ ସହରୀ ବାବୁମାନେ ଆସି ଗାଁରେ ସଭା କରୁଥିଲେ, କୁସଂସ୍କାର ଦୂର କରିବାକୁ ହେବ, ଗାଁର ଜାତିଆଣ ଭାବ ତାଡ଼ି ଫୋପାଡ଼ି ଦେବାକୁ ହେବ, ସମାଜରୁ ଯୌତୁକ ପ୍ରଥା ଦୂର କରିବାକୁ ହେବ, ଏମିତି କେତେ କଥା। ଆଉ ଜଣେ ବାବୁ କହିଲେ, ଆମର ଅତୀତ ଇତିହାସ ବୋଲି କିଛି ନାହିଁ, ଯାହା ଅଛି ପୁରାଣ, ସେଥିରେ ସବୁ ଅସମ୍ଭବ କଥା। କ୍ଷୀର ସମୁଦ୍ର ଚାରିଆଡ଼େ ଘିଅ ମହୁରେ ଭାସୁଛି, ରଜାଙ୍କ ରାଜୁତି ଲକ୍ଷ କୋଟି ବର୍ଷ, ରଜାଙ୍କ ସୈନ୍ୟ ଖର୍ଚ୍ଚ ନି ଖର୍ଚ୍ଚ, ଯାହା ବା ଅତୀତ ତା ଏକଦମ ଜମିଥିବା ପାଣି ପରି ନିସ୍ତରଙ୍ଗ। ଗାଁର ଜୀବନ ନିଶ୍ଚଳ ଜୀବନ, ଏଇ ନିଶ୍ଚଳତା ଭାଙ୍ଗିବାକୁ ପଡ଼ିବ, ଏମିତି କେତେ କଥା। ଗୋବିନ୍ଦ ବେହେରା କହିଲେ, ଆମ ଗାଁ ମହାନ୍ତିଙ୍କ ପୁଅ ପାଠ ପଢ଼ି ଦୋପଟି ହେଲେ, ଆମ ଗାଁରେ ସବୁଠୁ ଯୌତୁକ ବେଶୀ ସେ ନେଇଛନ୍ତି। ଆମ ଗାଁରୁ ଜଣେ କୁଏତ ଯାଇଥିଲେ, ତାଙ୍କ ଭଉଣୀ ବାହାଘରକୁ ସିଏ ସବୁଠାରୁ ବେଶୀ ଯୌତୁକ ଦେଇଛନ୍ତି। ଆମେ ଯିଏ ଗାଁରେ ଅଛୁ, ଆମଠୁ ପାଠ ପଢ଼ୁଆ ଲୋକଙ୍କର ଯୌତୁକ ଦାବି ବେଶୀ, ଯିଏ ବାହାରକୁ ଯିବାରୁ ତାଙ୍କ ଆଖି ଖୋଲିଲା, ସେଇମାନେ ଯୌତୁକ ଦବା ନବା ଦଳରେ ରହିଲେ, ତମେ ଆମକୁ ଗାଳି ଦେଉଛ କାହିଁକି। ହାଡ଼ୁ ସାହୁ କହିଲେ, ବାବୁ ତମେ ପିଲା ଲୋକ, ଏ ଗାଁ କଥା କ'ଣ ଜାଣିଛ, ଏ ଗାଁର ଅଧେ ଲୋକ ଚାରିଧାମ କରି ଫେରିଛନ୍ତି, ଆମ ବିକାଶ ପଞ୍ଚାୟତ କଥା ବୁଝିଲା ଦିନୁ ବାହାର ଲୋକଙ୍କର ଗାଁକୁ ଆସିବା ଦଶ ଗୁଣ ବଢ଼ିଯାଇଛି। ମୁଁ ତ ତିନି ପୁରୁଷ କଥା ଜାଣେ, ଏଇ ଗାଁର ତିନି ପା ଲୋକ ତିନି ପୁରୁଷ ହେଲା ଅନ୍ୟ ଅଞ୍ଚଳରୁ ଆସି ବସତି କରି ରହିଛନ୍ତି, ଆମ ଗାଁରୁ ଯିବାରେ ହେଳା ନାହିଁ କି ଆସିବାରେ ବି ହେଳା ନାହିଁ, ଆମ ଗାଁରେ ନୂଆ ସାର ଯୋଗୁଁ ଫସଲ ଆୟ ଦୁଇ ଗୁଣ ହେଲା, ତମେ ଆମ ଜୀବନକୁ ନିଶ୍ଚଳ ଜୀବନ କହୁଛ କାହିଁକି। ବାଉରୀ ସାଆନ୍ତେ ଗୋଟେ କଣକୁ ବସିଥିଲେ, ସେ ପଚାରିଲେ, ହୟ ବାବୁ ତମେ ତ ପୁରାଣକୁ ନିନ୍ଦୁଛ, ଆଚ୍ଛା ବର୍ଣ୍ଣ ଆଉ ଜାତି ଭିତରେ ଫରକ ବୁଝାଇଲ, ଚାରି ବର୍ଣ୍ଣରୁ ଯେ 4000 ଜାତି ହେଲା ତାର ମରମ ଜାଣ, ଯେଉଁଠି ଯେଉଁଠି କୁସଂସ୍କାର ଦୂର ହୋଇଛି ବୋଲି ତମର ଧାରଣା, ସେଠି ସବୁ ଜାତି କିମ୍ବା ସେଇ ପ୍ରକାରର ଅନ୍ୟ ଭେଦଭାବ ଅଛି ନା ସଭିଏ ଏକ ପ୍ରକାର। ଆମ ଖବରକାଗଜ, ରେଡ଼ିଓ ଆଉ ବିଦେଶୀ ଲୋକଙ୍କଠୁ ଆମେ ଯେଉଁ ସବୁ ସମ୍ବାଦ ଶୁଣିବାକୁ ପାଉଛୁ, ସେଥିରୁ ତ ମନେ ହେଉଛି ସେମାନେ ଆମଠାରୁ ଅଲଗା। ଜାତି ଗୋଟିକେ, ସଂସ୍କାର ଗୋଟିଏ, ଆମେରିକା ଜାତି ବିଲାତ ଜାତି ଦୁଇ ଜଣଙ୍କ ସଂସ୍କାର କ'ଣ ଏକା, ଚୀନ ଜାପାନ ରୁଷିଆ ସଂସ୍କାର ଖାଲି ସେମାନଙ୍କଠାରୁ ଭିନ୍ନ ନୁହେଁ, ପରସ୍ପରଠାରୁ ବି ଭିନ୍ନ। ତମେମାନେ ତ ନିଜ ସଂସ୍କାର ବୁଝିଲ ନାହିଁ, ଆଉ ଆମଠୁ କୁସଂସ୍କାର ଦୂର କରିବ କ'ଣ। ସହରୀ ବାବୁମାନେ ଗାଉଁଲି ଲୋକଙ୍କଠି ଏତେ ବୁଦ୍ଧି ଅଛି ବୋଲି ଆଶା କରୁନଥିଲେ, ସେମାନେ ଏଇ ପ୍ରଶ୍ନବାଣରେ ଦବିଗଲେ ଟିକିଏ। ତାପରେ ଚାଲିଲା ବକ୍ତୃତା, ସମାଜର ଅସମାନତା କେମିତି ମଣିଷ ଗଢ଼ା, ଜଣ କେମିତି ଗଣକୁ ଶୋଷଣ କରେ, ଗୋଟିଏ ଗୋଷ୍ଠୀ କେମିତି ଆଉ ଗୋଟିଏ ଗୋଷ୍ଠୀକୁ ଶୋଷଣ କରେ, ଏହିସବୁ ବୁଝାଇ ଚାଲିଲେ ସହରୀ ବାବୁମାନେ, ଆଉ ଚାଲିଗଲେ। ଗାଁ ଲୋକଙ୍କର ମନ କିନ୍ତୁ ସନ୍ତୋଷ ହେଲା ନାହିଁ, ପୁଣି ବିଚାର ଚାଲିଲା। ମୋହନୀ ମିଶ୍ର କହିଲେ, ଆମ ପୁରାଣରୁ ଜଣାଯାଏ ଯେ ପୁରୁଣା କାଳରେ ଆମର ଦୁଇଟି ପରମ୍ପରା ଥିଲା, ଗୋଟିଏ ବଶିଷ୍ଠ ପରମ୍ପରା ଆଉ ଗୋଟିଏ ବିଶ୍ୱାମିତ୍ର ପରମ୍ପରା। ବଶିଷ୍ଠ ଥିଲେ ବ୍ରହ୍ମ ଋଷି, ବିଶ୍ୱାମିତ୍ର ଥିଲେ ରାଜ ଋଷି, ଯେମିତି ଥିଲେ ଜନକ। ବିଶ୍ୱାମିତ୍ର କେତେ ବଡ଼ ଋଷି, ଆପଣା ତପସ୍ୟା ବଳରେ ତ୍ରିଶଙ୍କୁ ପାଇଁ ମଝି ସ୍ୱର୍ଗ ତିଆରି କଲେ, ହେଲେ ବ୍ରହ୍ମ ଋଷି ହେବାର ଇଚ୍ଛା ତାଙ୍କର ପୂରଣ ହେଲା ନାହିଁ। ବ୍ରହ୍ମ ଋଷିମାନଙ୍କ ମୌଡ଼ମଣି ବଶିଷ୍ଠ ତାଙ୍କୁ ସ୍ୱୀକାର ନ କଲାଯାଏ ସେ ବ୍ରହ୍ମ ଋଷି ହୋଇପାରିବେ ନାହିଁ। ଯେତେଥର ସେ ବଶିଷ୍ଠଙ୍କ ଆଶ୍ରମକୁ ଯାଇଛନ୍ତି, ପ୍ରତିଥର ବଶିଷ୍ଠ ରାଜ ଋଷି ଆସନ୍ତୁ କହି ତାଙ୍କୁ ପାଛୁଟି ନେଇଛନ୍ତି। ଏଥିରେ ବଦ୍ରାଗୀ ବିଶ୍ୱାମିତ୍ରଙ୍କର ରାଗ ବଢ଼ିଛି ସିନା, କମି ନାହିଁ। ଶେଷକୁ ବିଶ୍ୱାମିତ୍ର ଆପଣା ରାଗରେ ସ୍ଥିର କଲେ ଯେ ସେ ପୁଣି ତପସ୍ୟା କରିବେ, ଅଧିକ ଶକ୍ତି ଅର୍ଜନ କରିବେ। ବିଶ୍ୱାମିତ୍ର କଠୋର ତପସ୍ୟା କଲେ, ବର ପାଇଲେ ଯଦି ସେ ପିଠି ଫେରେଇ ଚାଲିଆସିବେ ତେବେ ବଶିଷ୍ଠ ଜଳିଯିବେ। ଋଷିମାନେ ତ ତ୍ରିକାଳଦର୍ଶୀ, ବଶିଷ୍ଠ ଏକଥା ସାଙ୍ଗେ ସାଙ୍ଗେ ଜାଣିଗଲେ। କିନ୍ତୁ ବିଶ୍ୱାମିତ୍ର ଯେତେବେଳେ ତାଙ୍କ ଆଶ୍ରମ ଦୁଆରେ ପହଞ୍ଚିଲେ, ଆଗପରି ହସ ହସ ମୁହଁରେ ରାଜ ଋଷି ଆସନ୍ତୁ ବୋଲି ଡାକିଲେ। ବିଶ୍ୱାମିତ୍ର ଥକା ହୋଇ ଦଣ୍ଡେ ଠିଆ ହେଲେ। ଯଦି ସେ ପିଠି ଫେରେଇ ଚାଲିଯାଆନ୍ତି ତେବେ ଏଡ଼େ ବଡ଼ ଋଷି ଜଳି ଭସ୍ମ ହୋଇଯିବେ। ବିଶ୍ୱାମିତ୍ର ପଛକୁ ତିନି ପାଦ ପଛେଇ ପଛେଇ ଗଲେ। ଯେମିତି ଫେରିବାକୁ ମୁହଁ ବୁଲାଇଛନ୍ତି, ବଶିଷ୍ଠ କହିଲେ, ବ୍ରହ୍ମଋଷି ଆସନ୍ତୁ। ବିଶ୍ୱାମିତ୍ର ଆଶ୍ଚର୍ଯ୍ୟ ହେଲେ, ନିଜ ମରଣ କାଳ ସାମ୍ନାରେ ଦେଖିବି ସିଏ ବ୍ରହ୍ମଋଷି ବୋଲି ଡାକିଲେ, ହଠାତ୍ ତାଙ୍କ ମତ ବଦଳିଲା କେମିତି? ବଶିଷ୍ଠ ସବୁ ବୁଝିଲା ପରି କହିଲେ, ବ୍ରହ୍ମଋଷି ଆପଣ ସବୁ ଜିଣିଥିଲେ, ରାଗ ବ୍ରହ୍ମଚଣ୍ଡାଳ ଆପଣ ତାକୁ ଜିଣିନଥିଲେ। ଏଇ ତିନି ପାଦ ପଛେଇବାରେ ଆପଣ ରାଗକୁ ଜିଣି ବ୍ରହ୍ମଋଷି ପଦ ପାଇଲେ। ଏଇ କଥାର ମର୍ମ ହେଲା ଯେ ଆପଣାର ଗୁଣ ଓ କର୍ମ ବଳରେ ଯେ କେହି ସବୁଠୁ ବଡ଼ ଅଧିକାର ପାଇପାରୁଥିଲା। ଏକଥା ତ ଗୀତାରେ ବି କୁହାଯାଇଛି, ଗୁଣକର୍ମ ବିଭାଗରୁ ଚାରି ବର୍ଣ୍ଣର ସୃଷ୍ଟି ହୋଇଥିଲା। ବ୍ରାହ୍ମଣ କହିଲେ କ'ଣ ଗୋଟିଏ ଜାତି? କାଶ୍ମୀର ବ୍ରାହ୍ମଣ ମାଂସ ଖାଆନ୍ତି, ବଙ୍ଗାଳୀ ବ୍ରାହ୍ମଣ ମାଛ ଖାଆନ୍ତି, ଆଉ ଦକ୍ଷିଣ ବ୍ରାହ୍ମଣ ପୁରା ନିରାମିଷ। ଦ୍ୱିବେଦୀ ତ୍ରିବେଦୀ ବେଦ ପଢ଼ିବାରୁ ନାଁ ପାଇଲେ ଓ ଚାଷ କରିବା ବ୍ରାହ୍ମଣ ହଳୁଆ ବ୍ରାହ୍ମଣ ହେଲେ। ରୋଷେୟା ପଣ୍ଡା କି ପୂଜାରୀ ହେଲେ ତ ଶିକ୍ଷକ ଉପାଧ୍ୟାୟ କି ଓଝା ହେଲେ। ଯଦି ଧର୍ମ ଧାରଣା ଦୃଷ୍ଟିରୁ ଆୟାର ଓ ଆୟଙ୍ଗାର ଅଲଗା ହେଲେ, ପରମ୍ପରା ଦୃଷ୍ଟିରୁ ଦୈତାପତି ଅଲଗା ହେଲେ, ତେବେ ଚାରିବର୍ଣ୍ଣ ଚାରି ହଜାର ଜାତି ହେବାର ଆଶ୍ଚର୍ଯ୍ୟ କ'ଣ? ୟୁରୋପରେ ବିଭିନ୍ନ ପେଶା ଗିଲ୍ଡ ଥିଲା, ଏଠି ଯଦି ବିଭିନ୍ନ ପେଶାରୁ ବିଭିନ୍ନ ଜାତି ସୃଷ୍ଟି ହେଲା ତେବେ ଆମକୁ ପଛୁଆ ବିଚାରିବାର କାରଣ କ'ଣ? ଲକ୍ଷ୍ମୀଧର କହିଲେ, ଜାତି ପ୍ରଥା ଯେତେବେଳେ ସୁବିଧା ହେବା ବଦଳରେ ବେଡ଼ି ହେଲା, ସେତେବେଳେ ସମାଜର ପତନ ଆରମ୍ଭ ହେଲା। ଜାତି ଜାତି ଭିତରେ ବାଡ଼ ପଡ଼ିଲା, ଜାତି ଅଧିକାର ମୋହରେ ବଡ଼ ଜାତି ସାନ ଜାତି ଉପରେ ଅତ୍ୟାଚାର କଲେ। ଭାରତ ଆପଣାର ଅତୀତ ପରମ୍ପରା ଭୁଲିଗଲା। ଭାରତରେ ସବୁକାଳେ ଅନୁଲୋମ ବିଲୋମରେ ଜାତି ଜାତି ଭିତରେ ଚଳପ୍ରଚଳ ଥିଲା। ପୁରାଣରେ କୁହାଯାଇଛି, ରାମଚନ୍ଦ୍ର ସୀତାଙ୍କୁ ଖୋଜିବାକୁ ଗଲାବେଳେ ଜାଗାରେ ଜାଗାରେ ବ୍ରାହ୍ମଣ ସ୍ଥାପନା କରିଥିଲେ। ବିଭିନ୍ନ ଜାତିର ଲୋକଙ୍କୁ ବ୍ରାହ୍ମଣ ରୂପରେ ପ୍ରତିଷ୍ଠା କରିବା ପରମ୍ପରାର ଶେଷ ପ୍ରତିନିଧି ରାମାନୁଜାଚାର୍ଯ୍ୟ। ରାମାନୁଜ କେତେ ନୀଚ ଜାତିର ଲୋକଙ୍କୁ ବ୍ରାହ୍ମଣ ନ କରିଛନ୍ତି? ଆଉ କ୍ଷତ୍ରିୟ, ଯିଏ ବାହୁବଳରେ ରାଜ୍ୟ ଜିଣିଲା ସିଏ ବୋଲେଇଲା କ୍ଷତ୍ରିୟ। କେତେ ସାନ ଜାତିର ଲୋକ ରଜା ହୋଇ ଏ ଦେଶରେ ଚନ୍ଦ୍ରବଂଶୀ ସୂର୍ଯ୍ୟବଂଶୀ କ୍ଷତ୍ରିୟ ବୋଲେଇଛନ୍ତି ତାର କଳନା ନାହିଁ। ଶାସ୍ତ୍ରରେ କୁହାଯାଇଛି, ପ୍ରତ୍ୟେକ ମଣିଷ ଜନ୍ମରୁ ଶୂଦ୍ର, ସଂସ୍କାରରୁ ସମସ୍ତେ ଦ୍ୱିଜ, ବେଦ ପଢ଼ିବା ଲୋକ ବିପ୍ର, ଆଉ ଯିଏ ବ୍ରହ୍ମକୁ ଜାଣେ ସେ ବ୍ରାହ୍ମଣ। ଏତେ ବଡ଼ ପରମ୍ପରା ଯେଉଁ ଦେଶରେ ଥିଲା, ସେ ଦେଶର ଦୁର୍ଗତି ହେଲା କାହିଁକି? ଜାତି ନାଁରେ ଏ ଲଢ଼େଇ କାହିଁକି? ବାବନ ଦାସେ କହିଲେ, ଆମ ଜଗନ୍ନାଥଙ୍କ ପାଖରେ ଜାତିପତି ନାହିଁ। ଏଠି ମହାପ୍ରସାଦ ବ୍ରାହ୍ମଣ ହାତରୁ ଚଣ୍ଡାଳ ଉଛୁଳି ଖାଇବାର ରୀତି ଅଛି। ଏଠି ଦାସିଆ ବାଉରୀ ଭୀମ ବୋହି ସାଲବେଗ ସଭିଏଁ ଭକ୍ତ, ସଭିଏଁ ସମାନ। ଏଠି ଦୈତାପତି ବ୍ରାହ୍ମଣ ଓ ଶବର ମେଳନର ସନ୍ତକ। ଏଇ ଆମ ଗାଁ କଥା ଦେଖ, ପଟ୍ଟନାୟକ ମହାନ୍ତି ମଙ୍ଗରାଜ ସିଂହରାୟ ସମସ୍ତଙ୍କ ସାଙ୍ଗରେ ସମସ୍ତଙ୍କର ବାହାଘର ଚଳିଲାଣି। ଓଡ଼ିଶା ସ୍ୱାଧୀନ ହେଲା ଯାଏ ଶାନ୍ତି ବେଳେ ଚାଷ, ଆଉ ଯୁଦ୍ଧ ବେଳେ ଖଣ୍ଡା ଧରିବା ଓଡ଼ିଆ ପାଇକଙ୍କ ରୀତି ଥିଲା। ଗଜପତିଙ୍କ ସେନାପତି ଥିଲେ ପଟ୍ଟନାୟକ, ହିସାବ ରଖିବା ଅଧିକାରୀ ଥିଲେ ପାଞ୍ଜିଆ, ଶାସନ ଅଧିକାରୀ ବକ୍ସି, ଆଉ ମନ୍ତ୍ରୀ ଥିଲେ ବେବର୍ତ୍ତା। ସ୍ୱାଧୀନତା ଗଲା ପରେ ଯେଉଁ ମିଛ ଭେଦଭାବ ଏମାନଙ୍କୁ ଅଲଗା କରିଥିଲା, ସେ ବାଡ଼ ଆପଣା ଛାଏଁ ଭାଙ୍ଗୁଛି। ଆମେ ୟାକୁ ଆମ ବ୍ୟବସ୍ଥାର ବଳ ନ ବିଚାରି ଦୁର୍ବଳତା ବୋଲି ଭାବୁଛୁ କାହିଁକି? ଜଗନ୍ନାଥଙ୍କୁ ପତିତ ପାବନ କରି ଯେଉଁମାନେ ସିଂହ ଦୁଆରେ ବସେଇଲେ ସେଇମାନେ ପତିତ। ଖାଲି ଜଗନ୍ନାଥ କାହିଁକି, ଭାରତର ସବୁ ଦେଉଳ ଗିର୍ଜା ମସଜିଦ ଆଉ ଧର୍ମସ୍ଥାନମାନ ସମସ୍ତଙ୍କ ପାଇଁ ଖୋଲା ରହିବା ଦରକାର। ଯିଏ ଭକ୍ତି ଭାବନା ଧରି ଧର୍ମସ୍ଥାନକୁ ଯିବାକୁ ଇଚ୍ଛା କରିବ ତା ପାଇଁ କୌଣସି ବନ୍ଧନ ନ ରହିବା ହିଁ ହିନ୍ଦୁତ୍ୱ। ଏହା ହିଁ ଭାରତୀୟ ସଂସ୍କୃତିର ମୂଳ କଥା। ଲତା ବନ୍ଧୁ, ଏଇଠି ଶେଷ ହେଲା ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ରଚିତ ଜାତି। ରହିଲୁ, ନମସ୍କାର।